ସମସ୍ତଙ୍କୁ ନମସ୍କାର। ମୁଁ ଦୀପକ କୁମାର ପ୍ରଧାନ। ମୋ ଗ୍ରାମ ହଉଛି ବେତରାଳୀ। ଜିପି ହଉଛି ପଷ୍ଟମହା ଲଗଦାରୀ ମାଡି। ଆଜି ମୁଁ କହିବାକୁ ଚାହୁଁଛି କି କଦଳୀ ଫୁଲ ବିଷୟରେ। କଦଳୀ ଫୁଲ ମଧ୍ୟ ଖାଇବେ, ଏହା ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ, ଏହାକୁ ତରକାରୀ ମଧ୍ୟ କରାଯାଏ, ନହେଲେ ତ କଞ୍ଚା ଭାବରେ ମଧ୍ୟ ବ୍ୟବହାର କରାଯାଏ। କଞ୍ଚା ଭାବରେ ମଧ୍ୟ ଖାଦ୍ୟ ହିସାବରେ ବ୍ୟବହାର କରାଯାଏ। ତେଣୁ ସମସ୍ତଙ୍କ ଅନୁରୋଧ ଯେ ଏହାକୁ ମଧ୍ୟ ବ୍ୟବହାର କରିବେ। କଣ ପାଇଁ ନା, ଏହା ମଧ୍ୟ ଝାଡ଼ା ପାଇଁ ମଧ୍ୟ ମେଡିସିନ ଭାବରେ କାମ କରିଥାଏ। ତେଣୁ ସମସ୍ତଙ୍କ ଅନୁରୋଧ କି କଦଳୀ ପତ୍ରକୁ ମଧ୍ୟ ଆପଣ କଦଳୀ ଫୁଲକୁ ମଧ୍ୟ ଆପଣମାନେ ବ୍ୟବହାର କରିପାରିବେ ମେଡିସିନ ହିସାବରେ ଓ ଖାଦ୍ୟ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ଥ୍ୟାଙ୍କ ୟୁ।